वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध 65 अध्याय श्लोक 8 दृष्ट्या कंसो हत पापो दृष्ट्या कंसो हत पापो दृष्ट्या मुक्तः सुजनः दृष्ट्या मुक्तः सुजनः निहत्य निर्जित्य रिपुन् निहत्य निर्जित रिपो दृष्ट्या दुर्गं समाश्रितः दृष्ट्या दुर्गं समाश्रितः दृष्ट्या कंसो हत पापो दृष्ट्या मुक्तः सुहृज्जनः निहत्य निर्जित्य रिपुन् दृष्ट्या दुर्गं समाश्रितः दृष्ट्या कंसो हत पापो दृष्ट्या मुक्ता सुहृज्जनः नियत्या निर्जितरिपो दृष्ट्या दुर्गं समाश्रितः दृष्ट्या कंसो हत पापो दृष्ट्या मुक्तः सुजनः निहत्य निर्जित्य रिपो दृष्ट्या कंसो हतो पापो दृष्ट्या मुक्ता सुजनः निहत्य निर्जित्य रिपो दृष्ट्या दुर्गं समाश्रिता दृष्ट्या कंसो हत पापो दृष्ट्या निर्जित्य रिपोन् दृष्ट्या दुर्गं समाश्रिता श्लोकरणवाद यह आम्भमानक महासौभाग्य जे पापी कंस निहत हो आम्भमानक आत्मस्वजन से मानक शत्रु मानक निहत और पराजित करसंदि तथा एक महादुर्ग रे संपूर्ण सुरक्षा लाभ करसंदि उपस्थित भक्त स्वजन बंधु मातृवृंद आपण मानक हमर भागवत कथा स्वागत जना जाउछि भागवत कथा ये होउछन्ति वृंदावन कथा जदियो ए द्वारका लीला चलिसंदी किंतु आधेरे एटा वृंदावन लीला आसी पहुँची गले एटा मध्ये हमर दृष्टिया एटा मध्ये सौभाग्य दृष्टिया शब्द तीन थर व्यवहार करा जायछि आमे चतुर्थ थर व्यवहार करछि आमर एटा दृष्टिया आमर एटा सौभाग्य महासौभाग्य आज आम भगवान ए वृंदावन लीला श्रवण करुछे जो मैंने श्रवण करूना भाग्य को कौन कहवा हतभाग्य हतभाग्य से तेणु ये बहुत बड़ भाग्य दृष्टिया सौभाग्य समस्त भाग्य समस्त से सौभाग्य आसे ना सौभाग्य जो आसूची ताको हाथ छड़ा करवा सौभाग्य आसब ना सब समय आम पाखे आँचे ना ये बहुत बड़ सौभाग्य आम भगवान कथा श्रवण करुचे भगवान वृंदावन लीला सब श्रवण करुचे वृंदावासी वृंदावनवासी मानकर कथा श्रवण करुचे भगवान बलराम कथा श्रवण करुचे भागवत कथा श्रवण करुचे ये बहुत बड़ भाग्य अहो भाग्यम नंद गोप ब्रजोक साम ଜନ୍ମିତ୍ର ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନମ୍। ଯେ ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି ଏହି ବୃନ୍ଦାବନ ଲୀଳାକୁ, ଯେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଏ କିଭଳି ଭାବରେ ଭଗବାନ ଛୋଟ ପିଲା ରୂପରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି ଏବଂ ଟିକିଏ ବଡ଼ ହେଲେ ଟିକିଏ ଠିଆ ହୋଇ ପଡ଼ିଯାଉଛନ୍ତି, ଠିଆ ହୋଇ ପଡ଼ିଯାଇ ଏହିଭଳି ଭାବରେ ଠିଆ ହୋଇ ଧୀରେ ଧୀରେ ଚାଲିବା ପାଇଁ ଆରମ୍ଭ କରୁଛନ୍ତି। ଏହି ଲୀଳାକୁ ସବୁ ବର୍ଣ୍ଣନା କାହିଁକି ମାଆଙ୍କର ସ୍ତନ୍ୟପାନ କରୁଛନ୍ତି। ଏହି ଲୀଳାକୁ ଶୁଣି ପରୀକ୍ଷିତ ମହାରାଜ ଏତେ ଆନନ୍ଦିତ ହୋଇଛନ୍ତି, କିନ୍ତୁ ଅହୋ ଭାଗ୍ୟମ୍, ଏ ବହୁତ ବଡ଼ ଭାଗ୍ୟ, ଅହୋ ଭାଗ୍ୟମ୍ ଦୁଇଥର କହିଲେ, ଅହୋ ଭାଗ୍ୟମ୍ ଅହୋ ଭାଗ୍ୟମ୍। ନନ୍ଦ ଗୋପ ବ୍ରଜକୋଷା, ନନ୍ଦ ଏବଂ ଗୋପ ବ୍ରଜକୋଷ ବ୍ରଜର ଯେଉଁ ଓକସା ମାନେ ବ୍ରଜବାସୀମାନଙ୍କର କେତେ ବଡ଼ ଭାଗ୍ୟ, କ'ଣ ଭାଗ୍ୟ ନା ଜନ୍ମିତ୍ର ପରମାନନ୍ଦ, ପରମାନନ୍ଦ ଭଗବାନ ସେ ପରମାନନ୍ଦ ଜନ୍ମିତ୍ର ତାଙ୍କର ମିତ୍ର ନନ୍ଦ ଗୋପ ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନମ୍, ଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ। ଏ ସନାତନ ଭାବରେ ଏ ସବୁବେଳେ ଭଗବାନ ସେ ସନାତନ ବ୍ରହ୍ମ, ଭଗବାନ ସେ ପୂର୍ଣ୍ଣ ବ୍ରହ୍ମ, ତାଙ୍କ ବିଷୟରେ ତାଙ୍କ ସହିତ ସେବାରେ ସେମାନେ ଯୁକ୍ତ ହୋଇ ରହିଛନ୍ତି। କେତେ ବଡ଼ ଭାଗ୍ୟ ଏଇଟା, ଏବଂ ସେହି ଭାଗ୍ୟ ମଧ୍ୟ ଆମକୁ ପ୍ରଦାନ କରାଯାଉଛି ଶ୍ରବଣ ମାଧ୍ୟମରେ, ଏ ବହୁତ ବଡ଼ ଭାଗ୍ୟ, ଇଏ ମଧ୍ୟ ଆମର ଦୃଷ୍ଟିଆ, ଇଏ ଆମର ବହୁତ ସୌଭାଗ୍ୟ, ଏ ଭଗବାନ ଲୀଳାରେ ଆମେ ସାମିଲ ହେଇଛେ। ତେଣୁ ଏଠି ବ୍ରଜବାସୀମାନେ କହୁଛନ୍ତି ଯେ ଏଇ 1-8 ଏଇସବୁ ବିଷୟରେ କେମିତି ବଳରାମକୁ କ'ଣ ତାଙ୍କୁ ସ୍ୱାଗତ କରାଗଲା, ବିଭିନ୍ନ ପ୍ରଶ୍ନ ସବୁ ପଚରାଯାଉଛି। ଏ 8 ଶ୍ଳୋକ ପର୍ଯ୍ୟନ୍ତ କୁହାଯାଇଛି। ବ୍ରଜବାସୀମାନେ ବିଶେଷ ଭାବରେ ଗୋପମାନେ ସବୁ ଏଇସବୁ ବଳରାମଙ୍କ ସହିତ ଭାବର ଆଦାନ ପ୍ରଦାନ କରୁଛନ୍ତି। 9-16 ଶୁଣିବା ଏଇ 8 ଶ୍ଳୋକରେ, ଗୋପୀମାନେ ଭଗବାନଙ୍କ ସହିତ କଥା ହେବେ, ଆହୁରି ଉନ୍ନତ ସ୍ତରର କଥା, କାରଣ ଗୋପୀମାନେ ମାଧୁର୍ଯ୍ୟ ଭାବେ ରହିଛନ୍ତି, ମାଧୁର୍ଯ୍ୟ ରହିଛନ୍ତି, କ'ଣ ଶାନ୍ତ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏମାନେ ସଖା ଭାବରେ କି ବାତ୍ସଲ୍ୟ ଭାବରେ କିଏ କେଉଁ ଭାବରେ ସମ୍ବନ୍ଧିତ, କିଏ ଦାସ ଭାବରେ ସମ୍ବନ୍ଧିତ ହୋଇ ରହିଛନ୍ତି, କିନ୍ତୁ ଏଠୁ ସବୁଠୁ ଶ୍ରେଷ୍ଠ ସମ୍ବନ୍ଧ ହେଉଛି ମାଧୁର୍ଯ୍ୟ ସମ୍ବନ୍ଧ। ଗୋପୀମାନେ ଭଗବାନଙ୍କ ସହିତ ଏଇ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧିତ ହୋଇ ରହିଥିଲେ। ତେଣୁ ସେଇ ଗୋପୀମାନଙ୍କ କଥା ଆମେ ଶୁଣିବା, 9-16 ଏ 8 ଶ୍ଳୋକରେ କୁହାଯିବ, ଇଏ ମଧ୍ୟ ଆମର ଭାଗ୍ୟ, ଦୃଷ୍ଟିଆ ଆମର ସୌଭାଗ୍ୟ। ତେଣୁ ଏଠି କହୁଛନ୍ତି ବ୍ରଜବାସୀମାନେ ବିଶେଷ ଭାବରେ ଗୋପମାନେ, ଦିଷ୍ଠିଆ କଂସୁ ହତ ପାପ, ଇଏ ବହୁତ ବଡ଼ ଭାଗ୍ୟ, ତା କଂସ ହତ୍ୟା ହେଲା, ଇଏ କଂସର ମଧ୍ୟ ସୌଭାଗ୍ୟ, ଆମ ଅନ୍ୟମାନଙ୍କର ମଧ୍ୟ ସୌଭାଗ୍ୟ, ଭଗବାନଙ୍କ ହାତରେ ହତ ହେବା ମଧ୍ୟ ସେଇଟା ଗୋଟେ ସୌଭାଗ୍ୟ, ଏ ସମସ୍ତଙ୍କ ଭାଗ୍ୟରେ ଆସେ ନାହିଁ, କାରଣ ଭଗବାନ ଯାହାକୁ ହତ୍ୟା କରନ୍ତି ତାଙ୍କୁ ହତାରି ଗତିଦାୟକ, ଯାହାକୁ ହତ୍ୟା କରନ୍ତି ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଏଇଟାକୁ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ତୃତୀୟ ସ୍କନ୍ଧରେ ଏଇଟା କୁହାଯାଇଛି, ଅହୋ ବକେଜଂ ସ୍ତନ କାଳକୂଟଂ ଜିଘାଶୟାପାୟଦପି ସାଧ୍ୱି ଲେଭେ ଗତି ଧାତୃ ଚିତାଙ୍କତୋନ୍ୟଂ କଙ୍ଗବା ଦୟାଳୁ ଶରଣଂ ବ୍ରଜେମ। ଏଇଭଳି ଭାବରେ ଓହୋ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଉଦ୍ଧବ, ଓହୋ ବକି, ଏ ବକି ହେଉଛି ପୁତନା, ଭଗବାନ ଯେତେବେଳେ 6 ରହିଥିଲେ ସେହି ସମୟରେ ପୁତନା ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, ଓହୋ ବକି ଯଙ୍କ ସ୍ତନ କାଳକୁଟ, କିଭଳି ଭାବରେ ଆସିଥିଲା ନା ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା, ଏବଂ ଅହୋ ବକି ଯଙ୍କ ସ୍ତନ କାଳକୁଟ ଜିଘାସେ ପାହେ ଦପି ଅସାଧୁ, ଜିଘା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଭଗବାନଙ୍କର କେହି ହତ୍ୟା କରିପାରିବେ ନାହିଁ, ଭଗବାନଙ୍କର ମୃତ୍ୟୁ ନାହିଁ, କିନ୍ତୁ ସେ ଚାହୁଁଥିଲା ଭଗବାନ ମୃତ୍ୟୁ ପ୍ରଦାନ କରିବ, ଏତେ ଅସାଧୁ ବ୍ୟକ୍ତି ଥିଲା ସିଏ, କିନ୍ତୁ ଲେଭେ ଗତିଂ ଧାତୃ ଚିତାଙ୍କ ତୋନ୍ୟ, ତାଙ୍କୁ ଭଗବାନ ତାହାର ଯଦିଓ ସ୍ତନ୍ୟପାନ କରି ତା ପ୍ରାଣକୁ ନେଇଗଲେ, କିନ୍ତୁ ଧାତ୍ରୀର ସ୍ଥାନ ପ୍ରଦାନ କଲେ। ସୁଦର୍ଶନ କହୁଛନ୍ତି ଭଗବାନଙ୍କୁ 2 ଧାତ୍ରୀ ଥିଲେ, ତାଙ୍କ ନାମ ହେଉଛି ଅମ୍ବିକା ଏବଂ କିଳିମ୍ବା, ତେଣୁ ଏଇ ଧାତ୍ରୀ ବା ମାଆଙ୍କର ଯେଉଁ ସ୍ଥାନ ରହିଛି ସେଇ ସ୍ଥାନକୁ ପ୍ରଦାନ କଲେ ଇଏ ପୁତନାକୁ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା, କଙ୍ଗବା ଦୟାଳୁଙ୍କ ଶରଣଙ୍କ ବ୍ରଜେମ, କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା। ତେଣୁ ଭଗବାନ ଯାହାକୁ ହତ୍ୟା କରୁଛନ୍ତି ତାଙ୍କୁ ଏଇଭଳି ଭାବରେ ଶ୍ରେଷ୍ଠ ଗତି ପ୍ରଦାନ କରୁଛନ୍ତି। ଯେତେବେଳେ ଭଗବାନଙ୍କର 5ମ ବର୍ଷରେ ଏଇ ଲୀଳାଟି ହୋଇଥିଲା, ଅଗାସୁରକୁ ବଦ୍ଧ କରିଥିଲେ ଭଗବାନ, ତାକୁ ତାଙ୍କର ସାରୁପ୍ୟ ପ୍ରଦାନ କଲେ, ତାଙ୍କର ଭଗବାନଙ୍କ ରୂପ ଭଳି ରୂପ ପ୍ରଦାନ କଲେ, ତାଙ୍କୁ ସାରୁପ୍ୟ ମୁକ୍ତି ପ୍ରଦାନ କଲେ ଅଗାସୁରକୁ। ବ୍ରହ୍ମା ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲେ, ଏ ଅଘାସୁର, ଏ ଅଘର ମୂର୍ତ୍ତିମନ୍ତ ରୂପ, ସିଏ ପାହାପର ମୂର୍ତ୍ତିମନ୍ତ ବିଗ୍ରହ ଥିଲା ସେ ଅଘାସୁର, ତେଣୁ ତାକୁ ଭଗବାନ ତାକୁ ସାରୂପ୍ୟ ମୁକ୍ତି ପ୍ରଦାନ କଲେ, ଆଉ କ'ଣ କହିବା? ଏଇଭଳି ଭାବେ ଆଉ କ'ଣ ବା ଦୟାଳୁଙ୍କ ଶରଣ ବ୍ରଜେଇମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ଏଭଳି ଭଗବାନ ଦୟାଳୁ ଅଛନ୍ତି, ଅବଶ୍ୟ ତାଙ୍କଠାରୁ ଆହୁରି ଜଣେ ଦୟାଳୁ ବ୍ୟକ୍ତି ଅଛନ୍ତି, ସେ କିଏ? ଭକ୍ତ ଦୟାଳୁ, କିନ୍ତୁ ଇଏ ଭଗବାନଙ୍କର ଆଉ ଗୋଟେ ଦୟାଳୁ ରୂପ ହେଉଛି ମହାବଦାନ ନା ମହାପ୍ରଭୁ, ଆହୁରି ଆହୁରି ପରମ କରୁଣ ପହୁ ଦୁଇ ଜନ ନିତାଇ ଗୌର ଚନ୍ଦ୍ର, ପରମ କରୁଣ ଜନ ନିତାଇ ଗୌର ଚନ୍ଦ୍ର, ସବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ, ସବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ, କେବଳ ଆନନ୍ଦ କନ୍ଦ, କେବଳ ଆନନ୍ଦ କନ୍ଦ, ନିତାଇ ଗୌର ଚନ୍ଦ୍ର, ନିତାଇ ଗୌର ଚନ୍ଦ୍ର, କେବଳ ଆନନ୍ଦ କନ୍ଦ, କେବଳ ଆନନ୍ଦ କନ୍ଦ, ସବୁ ଅବତାର ସାର ଶିରୋମଣି ମହାପ୍ରଭୁ ଯେଉଁ ପ୍ରେମ ପ୍ରଦାନ କରିଥିଲେ କରିନଥିଲେ ଭଗବାନ କୃଷ୍ଣ ତାହାଙ୍କୁ କହୁଛନ୍ତି କଙ୍ଗା ଦୟାଳୁ, କିନ୍ତୁ ତାହାଠାରୁ ଅଧିକ ଦୟାଳୁ ହେଉଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ, ଯିଏକି ସେ କୃଷ୍ଣ ପ୍ରେମ ପ୍ରଦାନ କରିଥିଲେ, ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ, ଏ କୃଷ୍ଣ ପ୍ରେମକୁ ସେ ପ୍ରଦାନ କରିଥିଲେ, ରୂପ ଗୋସ୍ୱାମୀ ଏଇଭଳି ଭାବରେ ମହାପ୍ରଭୁଙ୍କର ବନ୍ଦନା କରିଛନ୍ତି, ଭଗବାନ କୃଷ୍ଣଙ୍କଠାରୁ ଅଧିକ ଦୟାଳୁ ହେଉଛନ୍ତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ, କାହିଁକି ଆମେ ଦେଖିବା ଭଗବତ ଗୀତାରେ ହଉ ଭାଗବତରେ ହଉ ଏଇ ଯେଉଁ ଜ୍ଞାନ ସବୁ ଦିଆଯାଇଛି, ଭଗବାନ ଭଗବତ ଗୀତାରେ କହିଲେ ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ସୃଷ୍ଟିବାଚଂ ନ ଚମାଙ୍ଗ ଯେଉଁ ଅଭ୍ୟସୁଏତି, ଅର୍ଜୁନକୁ କହିଲେ ଏଇସବୁ ଜ୍ଞାନକୁ ସମସ୍ତଙ୍କୁ ଦେବ ନାହିଁ, ଯେଉଁମାନେ ଅଳ୍ପ ତପସ୍ୟାକାରୀ ଯେଉଁମାନେ ଭଗବାନ ବିଦ୍ୱେଷ କରୁଛନ୍ତି ଏମାନଙ୍କୁ ସବୁ ପ୍ରଦାନ କରିବ ନାହିଁ, ଏବଂ ଭାଗବତରେ ମଧ୍ୟ ଭଗବାନ ଉଦ୍ଧମକୁ କହିଲେ ଏମାନଙ୍କୁ ସବୁ ସମସ୍ତଙ୍କୁ ଦେବ ନାହିଁ ଜ୍ଞାନ, କିନ୍ତୁ ମହାପ୍ରଭୁ ଏତେ ବଦାନ୍ୟ ଏତେ ଦୟାଳୁ ସେ କୌଣସି ବାଛ ବିଚାର କଲେ ନାହିଁ, ସମସ୍ତଙ୍କୁ ଉତ୍ତମ ଅଧମ କିଛୁ ନା ବାଛିଲ ଯାଚି ଏଦି ଲେକ କୋଲ, ଉତ୍ତମ ଅଧମ କିଛୁ ନା ବାଛିଲ ଯାଚି ଏଦି ଲେକ କୋଲ, କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ, କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ, ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ, ଯେ ଜନ ଗୌରାଙ୍ଗ ଭଜେ ସେ ହଏ ଆମର ପ୍ରାଣରେ, ଗୌରାଙ୍ଗ ମହାପ୍ରଭୁ କୌଣସି ବାଛ ବିଚାର କଲେନି, ଉତ୍ତମ ଅଧମ କିଛି ବାଛିଲେ ନାହିଁ, ସମସ୍ତଙ୍କୁ ଏ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି, ମହାପ୍ରଭୁ କହିଲେ ସେ କଥା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ହିଁ ଗୁରୁ ହୈଆ ତାର ଏଇ ଦେଶ, ଆମେ ଯଦି କହିବା ପ୍ରଭୁ ଆମର ତ କୌଣସି ଯୋଗ୍ୟତା ନାହିଁ ଭଗବାନ କଥା କହିବା ପାଇଁ, ନା ଆମର ଆଜ୍ଞା ମୁଁ ତୁମକୁ ଆଜ୍ଞା ଦେଉଛି, ତୁମେ ଗୁରୁ ହେଇକିରି ଦେଶକୁ ତାରଣ କର, ମହାପ୍ରଭୁ ମହାବଦାନ ନାହିଁ, ତେଣୁ ମହାପ୍ରଭୁ ଆହୁରି ଅଧିକ କରୁଣାମୟ ଅଧିକ ଦୟା ତାଙ୍କର ରହିଛି ଭଗବାନଙ୍କର ମହାପ୍ରଭୁଙ୍କର, ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନ କୌଣସି ଅସ୍ତ୍ର ଧାରଣ କଲେ ନାହିଁ, ଭଗବାନ କୃଷ୍ଣ ବୃନ୍ଦାବନରେ ଯେଉଁ ସବୁ ଲୀଳା କରିଛନ୍ତି କୌଣସି ଅସ୍ତ୍ର ଧାରଣ ନ କରିକି ସବୁ ହତ୍ୟା କରିଛନ୍ତି, ଗୋଟେ କାହାକୁ ଚାପୁଡ଼ାରେ ଏ ଯେଉଁ ପୁତନାକୁ କେବଳ ତାର ସ୍ତନ୍ୟପାନ କରି ତାକୁ ହତ୍ୟା କଲେ, ଏବଂ ଯେତେବେଳେ ଭଗବାନ ଛଅ ମାସରେ ହେଇଥିଲେ ସେହି ସମୟରେ ଶକଟ ଅସୁରକୁ କେମିତି ତାକୁ ହତ୍ୟା କଲେ ନା ପାଦର ଛୋଟ ଛୋଟ ପାଦକୁ ବଢ଼େଇଦେଲେ, ଇଏ ହେଉଛି ଭଗବାନଙ୍କର ଅଙ୍ଘ୍ରି ବଳ, ଭଗବାନ ପାଦର ବଳ ଏଇଭଳି ଭାବରେ, ପୁତନାକୁ ଯେଉଁ ହତ୍ୟା କଲେ ଭଗବାନଙ୍କର ଓଷ୍ଠର ବଳ, ସେହିଭଳି ଭାବରେ ଭଗବାନ ଯେତେବେଳେ ଏକ ବର୍ଷରେ ହୋଇଥିଲେ ତୃଣାବର୍ତ୍ତକୁ ଭଗବାନ ଯେଉଁ ହତ୍ୟା କରିଥିଲେ ବା ତାକୁ ଉଦ୍ଧାର କରିଥିଲେ କେବଳ ତାହାର ବେକକୁ ଧରିଦେଇଥିଲେ କାପୁଡ଼ିକି ଚାପୁଡ଼ିକି ଧରିଥିଲେ ସେ ନିଜେ ପଡ଼ିଯିବେନି ଏହିଭଳି ଭାବରେ ଧାରଣ କରିଥିଲେ କିନ୍ତୁ ଏହିଭଳି ଭାବରେ ତାକୁ ନେଇକି ପଥର ଉପରେ ପକାଇଲେ ସ୍ୱର୍ଗରୁ ସେ ଆସିଲା ପଥର ଉପରେ ପଡ଼ିଲା ଭଗବାନ ଏକ ବର୍ଷ ଯେତେବେଳେ ହୋଇଥିଲା ସେ ସେମାନେ ସ୍ୱର୍ଗ ଭ୍ରମଣ କରି ପଡ଼ି ଆସିଲେ ଏଇ ତୃଣାବର୍ତ୍ତ ମାଧ୍ୟମରେ ଏଇଭଳି ଭାବରେ ଭଗବାନଙ୍କ ସବୁ ଲୀଳା ରହିଛି ହଉ ଭାଗ୍ୟମ ଏଇଟା ଶୁଣିକିରି ଯାହାକୁ ତାକୁ ମୃତ୍ୟୁ ପ୍ରଦାନ କରୁଛନ୍ତି ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରୁଛନ୍ତି ଏଇଟାକୁ ଶୁଣିକିରି ପରିକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହେଉଛନ୍ତି ହଉ ଭାଗ୍ୟମ କେତେ ଭାଗ୍ୟ ଏମାନଙ୍କର ନନ୍ଦ ଗୋପ ବ୍ରଜକୁ ନନ୍ଦ ଏବଂ ଗୋପ ବ୍ରଜକୁ ଗୋପର ଯେଉଁମାନେ ବ୍ରଜବାସୀମାନେ ରହିଛନ୍ତି ଗୋପମାନେ ଏବଂ ଗୋପୀମାନେ ମଧ୍ୟ ସମସ୍ତେ ବ୍ରଜକୁ ଯାହା ମିତ୍ର ପରମାନନ୍ଦ ଭଗବାନ ପୂର୍ଣ୍ଣ ବ୍ରହ୍ମ ଯେ ଭଗବାନ ସେ ତାଙ୍କର ମିତ୍ର ରୂପରେ କାର୍ଯ୍ୟ କରୁଥିଲେ ଜଣେ ମିତ୍ର ପରମାନନ୍ଦ ଭଗବାନ ନନ୍ଦ ମହାରାଜ କଠଉ ମସ୍ତକରେ ଧାରଣ କରି ନେଇ ଯାଉଥିଲେ ତାଙ୍କ ପାଇଁ ପିତାଙ୍କ ପାଇଁ ପିତାଙ୍କ ଆଦେଶ ପାଳନ କରିବା ପାଇଁ ଏଭଳି ରହିଛି ମିତ୍ର ଭାବରେ ସତ୍ୟ ଭାବରେ ସେବକ ଭାବରେ କେତେବେଳେ ଉପଦେଶକ ଭାବରେ କେତେ ତାଙ୍କୁ ସବୁ ବିପଦ ରକ୍ଷା କରିଛନ୍ତି ଗୋପୀ ଗୋପୀମାନେ ସେଇଟା କହୁଛନ୍ତି ତାଙ୍କର ଗୋପୀ ଗୀତ ଦଶମ ସ୍କନ୍ଧ 31 ଅଧ୍ୟାୟରେ କହୁଛନ୍ତି ଯେ ବିଷ କ'ଣ ସେଇଟା ବିଷରୁ କେମିତି ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ ସମସ୍ତେ ବିପଦରୁ ତାଙ୍କୁ ଉଦ୍ଧାର କରିଛନ୍ତି ସେଇଟା ଭଗବାନ ଯେତେବେଳେ ଚାଲିଯାଇଛନ୍ତି ଅନ୍ତର୍ଧାନ ହେଇଛନ୍ତି ସେ ସମୟରେ ସେମାନେ କହୁଛନ୍ତି 31 ଅଧ୍ୟାୟରେ ଏସବୁ ଗୋଟିଏ ଅଛନ୍ତି ଯେ ବିଷ ଜ୍ୱାଳା ପୟାତ୍ ବ୍ୟାଲ ରାକ୍ଷସ ବର୍ଷ ମରୁତା ବୈଦୁତା ନଳା ବିଷମୟାତ୍ମଜା ବିଷ ତୁ ଭୟା ରିଷବତେ ଭୟା ରକ୍ଷିତା ମୋହୋ ବିଷ ଜଲା ପୟା କହିଲେ ଏ ଯେଉଁ କାଳିଅ କାଳିଅ ସେ ଯେଉଁ ରହିଛି କାଳିଅ ହ୍ରଦ ରହିଛି ସବୁ ବିଷୟରେ ପରିଣତ କରିଦେଇଥିଲା ସେ ବିଷ ଜଲା ପୟା ତାକୁ ଭଗବାନ ଏଭଳି ଭାବରେ କାଳିଅକୁ ବିଧା କଲେ ସେଠୁ ଏବଂ ସେ ବିଷ ଜଳକୁ ମଧ୍ୟ ଅମୃତରେ ପରିଣତ କରିଦେଲେ କେବଳ ତୀକ୍ଷ୍ଣ ମାଧ୍ୟମରେ ଏ ଭଗବାନଙ୍କର ଏଭଳି ଭାବରେ ଲୀଳା ରହିଛି ବ୍ୟାଲ ରାକ୍ଷସାତ୍ ବ୍ୟାଲ ରାକ୍ଷସ କହିଲେ ଅଜଗର ଏଇ ଯେଉଁ ରହିଛନ୍ତି ଅଘାସୁର ଏବଂ ବର୍ଷ ମାରୁତା ଭଗବାନ ଯେତେବେଳେ ଅଷ୍ଟମ ବର୍ଷରେ ହୋଇଥିଲେ ଇନ୍ଦ୍ର ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ କିନ୍ତୁ ଭଗବାନ ତାଙ୍କୁ ଯେଉଁ ଗୋବର୍ଦ୍ଧନକୁ ଧାରଣ କଲେ ତାଙ୍କୁ ସବୁ ସେଥିରୁ ରକ୍ଷା କରିଥିଲେ ଏବଂ ବିଷମୟାତ୍ୱାଜାତ ବିଷ 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 ରହି ଅରିଷ୍ଟାସୁର ଆସିକରି ଭଗବାନ ତାଙ୍କୁ ହତ୍ୟା କରିବାକୁ ବସିଥିଲା ବ୍ରଜବାସୀମାନଙ୍କୁ ତାଙ୍କୁ ରକ୍ଷା କରିଥିଲେ ମୟାତ୍ମଜାତ କହିଲେ ଏ ଯେଉଁ ବ୍ୟମାସୁର ମୟର ପୁତ୍ର ଇଏ ତାଙ୍କଠାରୁ ମଧ୍ୟ ବିଶ୍ୱତ ଭୟ ଅନେକ ଭୟ ସବୁ ରହି ସବୁ ରକ୍ଷା କରିଥିଲେ ସେମାନେ ଋଷଭତେ ବୟଂ ରକ୍ଷିତା ମୁହୁ ହେ ପ୍ରଭୁ ହେ ଶ୍ରେଷ୍ଠ ଆମକୁ ତୁମେ ରକ୍ଷା କରିଥିଲେ ଆପଣ ରକ୍ଷା କରିଥିଲେ ଏଇଭଳି ଭାବରେ ଅନେକ ଲୀଳା ଭଗବାନଙ୍କୁ ସବୁ ରହିଛି ବୃନ୍ଦାବନ ଏଇଟା ଶୁଣିକି ଦଶମ ସ୍କନ୍ଧ 8 ଅଧ୍ୟାୟରେ ଏଇଟାକୁ କହୁଛନ୍ତି ପରୀକ୍ଷିତ ମହାରାଜ କେତେ ଭାଗ୍ୟ ତାଙ୍କର ଓ ଭାଗ୍ୟମ ନନ୍ଦ ଗୋପ ବ୍ରଜକ ସାମ ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ ଭଗବାନ ସେ ଭଗବାନଙ୍କୁ ଲୋକମାନେ ଜାଣିପାରନ୍ତି ନାହିଁ ଭଗବାନ କିଏ ଭଗବାନ ନାହାନ୍ତି ବୋଲି କହନ୍ତି ଭଗବାନ ପ୍ରଦତ୍ତ ସମସ୍ତ କିଛି ବସ୍ତୁକୁ ବ୍ୟବହାର କରିକି ଉପଭୋଗ କରିକି ଜୀବନ ଧାରଣ କରିକିରି ଜୀବନରୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଭଗବାନ ତାଙ୍କୁ ସବୁ ପ୍ରକାର ଖାଦ୍ୟ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ସବୁ ପ୍ରକାର ସୁଯୋଗ ପ୍ରଦାନ କରୁଛନ୍ତି କିନ୍ତୁ ତଥାପି ସେ ଭଗବାନଙ୍କୁ ଜାଣିପାରୁନାହାନ୍ତି ସେ ମଣିଷ କୃପଣ ଏଇଟା ଆମେ କହୁଥିଲେ ଏଇଟା ବର୍ଣ୍ଣା ଉପନିଷଦରେ ବର୍ଣ୍ଣନା କରାଯାଇଛି ଗର୍ଗ ଉପନିଷଦରେ ଯାଜ୍ଞବଳକ କହୁଛନ୍ତି ଗାର୍ଗୀକୁ ସିଏ ହେଉଛନ୍ତି କୃପଣ ବ୍ୟକ୍ତି ଯିଏ ଜୀବନ ଧାରଣ କରିକିରି ଜୀବନ ଚାଲିଗଲା ଭଗବାନଙ୍କୁ ଜାଣିପାରିଲେ ନାହିଁ ବ୍ରହ୍ମ ଜାଣିପାରିଲେ ନାହିଁ କିନ୍ତୁ ଯେଉଁମାନେ ବ୍ରହ୍ମ ଜାଣିକିରି ଭଗବାନ ଜାଣିକିରି ଶରୀର ତ୍ୟାଗ କରନ୍ତି ସେମାନେ ସେ ବ୍ରାହ୍ମଣ ଏଇଭଳି ଭାବରେ ରହିଛି ଅଧିକାଂଶର ଶତକଡ଼ା 99 ଭାଗ ଲୋକ ଭଗବାନ ଜାଣିପାରୁ ତ ନାହାନ୍ତି ତାଙ୍କର ମନୁଷ୍ୟ ଜନ୍ମ ନଷ୍ଟ ହୋଇଯାଉଛି ଏ କଥାଟି ଭଗବାନ କହୁଛନ୍ତି 1 ସ୍କନ୍ଧ 20 ଅଧ୍ୟାୟରେ ଉଦ୍ଧମକୁ ବହୁତ ଦୁଃଖରେ ଏ କଥାଟି କହୁଛନ୍ତି ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲେ ଭଗବାନଙ୍କୁ ଜାଣିପାରିଲେ ନାହିଁ ଭଗବାନ ଜାଣିପାରିଲେ ଆମ ମନୁଷ୍ୟ ଜନ୍ମର ସାର୍ଥକତା ହୋଇଥାନ୍ତା ନୃଧେୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସୋତେରିତମ ପୁମାନ ଭବାବ୍ଧି ନ ତରେତ୍ସ ଆତ୍ମହା ତାଙ୍କର ଜୀବନ ବୃଥା ହୋଇଗଲା ଆତ୍ମହା ନିଜେ ନିଜର ହତ୍ୟାକାରୀ ସେମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, କେତେ ସୁଯୋଗ, ଏ ଗୋଟେ ସୌଭାଗ୍ୟ, ଏ ଦୃଷ୍ଟିଆରୁ ଏ କଥା ସବୁ ଆସିଲା, ଏ ସୌଭାଗ୍ୟ ଆମର ମଧ୍ୟ ସୌଭାଗ୍ୟ ଏଇଟା। ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ଆମେ 80 ଲକ୍ଷ ଜନ୍ମ ପାର ହେଲା ପରେ ଏଇ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ। ଇଏ ଗୋଟେ ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, ଇଏ ଗୋଟେ ସୁନ୍ଦର ନୌକା, ଏବଂ ଆମେ ଗୁରୁଙ୍କୁ ଯଦି କର୍ଣ୍ଣଧାର ହିସାବରେ ରଖିବା, ଆମେ ଗ୍ରହଣ କରିବା, ତାହେଲେ ଏବଂ ଭଗବାନ କଥା, ଇଏ ହେଉଛି ଅନୁକୂଳ ପବନ। ଏଇସବୁର ସୁଯୋଗ ନେଇକିରି ଯିଏ ଏ ଭବସାଗରୁ ପାର ନହେଲା, ସେ ନିଜେ ନିଜର ହତ୍ୟାକାରୀ, ଆତ୍ମହା। ଏହି ପ୍ରସଙ୍ଗରେ ଆମର ବିଶ୍ୱନାଥ ଚକ୍ରପୀଠାକୁ କହୁଛନ୍ତି, ଜଣେ ଧନୀ ବ୍ୟକ୍ତି ଜଣେ ଗରିବ ବ୍ୟକ୍ତିକୁ ବା ଯାହା ହେଉ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ବହୁତ ଧନ ଦେଲେ ବା ଚିନ୍ତାମଣି ପ୍ରସ୍ତର ଜଣକୁ ଦେଇଦେଲେ, ଚିନ୍ତାମଣି ପ୍ରସ୍ତର ଦେଇଦେଲେ ଜଣେ ଦରିଦ୍ର ବ୍ୟକ୍ତିକୁ ଯିଏ ଖାଇବା ପାଇଁ ପାଉନାହିଁ, ଏଭଳି ଦରିଦ୍ର ଅବସ୍ଥାରେ ସେ ଥିଲା, ତାଙ୍କୁ ସେ ଚିନ୍ତାମଣି ପ୍ରସ୍ତର ଦେଲେ, ଯେଉଁ ଚିନ୍ତାମଣି ପ୍ରସ୍ତର ଛୁଇଁ ଦେଲେ ସୁନା ହେଇଯିବ, ସବୁ ସୁନା ସୁନା କରିଦେବ। କିନ୍ତୁ ସେ ବ୍ୟକ୍ତି ଜଣକ ତାର ଉପଯୋଗିତା ନ ଜାଣିକିରି ତାଙ୍କୁ ଫିଙ୍ଗିଦେଲା। ଯେ ଯେଉଁ ବ୍ୟକ୍ତି ଦେଇଥିବ ତାର ମନ କେତେ ଦୁଃଖ ନ ହେବ, ଭଗବାନ ଏଇଭଳି ଭାବରେ ମନ ଦୁଃଖରେ କହୁଛନ୍ତି। ଆଜିର ପ୍ରଭୁପାଦ ମହାରାଜ ବାଣୀ ମଧ୍ୟ ଥିଲା ଏଇଭଳି ଭାବରେ, ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମଟାକୁ ପଶୁପକ୍ଷୀ ଭଳି ଜୀବନଯାପନ କରୁଛେ, ଏ ଗୋଟେ କ'ଣ ଗୋଟେ ଚନ୍ଦନ ଚନ୍ଦନ କାଷ୍ଠ ଭଳି, ଚନ୍ଦନ କାଠ ଭଳି ଆମର ମନୁଷ୍ୟ ଶରୀର। ଚନ୍ଦନ ବୃକ୍ଷ ଆଉ ଅନ୍ୟ ବୃକ୍ଷ ଭିତରେ ତଫାତ୍ ରହିଛି, ଅନ୍ୟ ବୃକ୍ଷକୁ ସେମାନେ ସବୁ ଜାଳେଣୀ କାଠ ହିସାବରେ ବ୍ୟବହାର କରିବେ, ଆମର ଇସ୍କନ ବୁର୍ଲାରେ ବହୁତ ଜାଳେଣୀ କାଠ ବ୍ୟବହାର କରାଯାଉଛି, ଏ ଯେଉଁ ରହିଛି ଏ କରୁଛନ୍ତି, ମନୁଷ୍ୟ ଜନ୍ମକୁ ସେଇଭଳି ଭାବରେ ବ୍ୟବହାର କରୁଛନ୍ତି ସେମାନେ ପଶୁ ପକ୍ଷୀ ଭଳି। ଯେମିତି ଜଣେ ବ୍ୟକ୍ତି ଚନ୍ଦନ କାଠ ପାଇଲା ଆଉ ତାକୁ ଜାଳେଣୀ କାଠ ଭଳି ବ୍ୟବହାର କରିଦେଲା, କିଭଳି ତାଙ୍କର ଶୋଚନୀୟ ଅବସ୍ଥା। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଜଣେ ରାଜା ଥିଲେ, ତାଙ୍କ ଜଣେ ଦରିଦ୍ର ବ୍ୟକ୍ତି ଯାଇ ତାଙ୍କୁ କିଛି ଧନ ପ୍ରାପ୍ତ ହେବା ପାଇଁ ଚାହିଁଲେ ତାଙ୍କଠାରୁ, ତେଣୁ ତାହା ଉପରେ ଦୟା ପ୍ରକାଶ କରିକି ତାଙ୍କୁ ଗୋଟେ ଚନ୍ଦନ ବଣ ଗୋଟେ ଦେଇଦେଲେ, ଚନ୍ଦନ ବୃକ୍ଷର ବଣ ଦେଇଦେଲେ। ସେ ଭାବିଲେ ଇଏ ପୁରା ଧନୀ ହେଇଯିବ, ଧନୀ ବ୍ୟକ୍ତି ଟାଟା ବିରୁଳା ଭଳିଆ ହେଇଯିବ। କିନ୍ତୁ କେତେ ବର୍ଷ ପରେ ସେ ବ୍ୟକ୍ତି ପୁଣି ଜଣେ ଆସି ମାଗିଲା, ପୁଣି ଧନ ମାଗିଲା, ଭିକ୍ଷା କଲା। ରାଜା ଆଶ୍ଚର୍ଯ୍ୟ ହେଇଗଲେ, ମୁଁ ତ ଚନ୍ଦନ ବଣ ଗୋଟେ ଦେଇଥିଲି, ସିଏ ପୁଣି ଦରିଦ୍ର ଅବସ୍ଥାରେ ରହିଛି। ଦେଖିଲା ବେଳକୁ ସେ କ'ଣ କରୁଥିଲା ନା, ଚନ୍ଦନ ବୃକ୍ଷକୁ ଅନ୍ୟ ବୃକ୍ଷ ଭଳି ତାକୁ ପୋଡ଼ିକିରି ଅଙ୍ଗାର କରିକି ସେ ବିକୁଥିଲେ ଏଇଭଳି ଭାବେ। ଚନ୍ଦନ ବୃକ୍ଷର ମୂଲ୍ୟ ସେ ଜାଣିପାରିଲା ନାହିଁ। ଅଧିକା ଶତକଡ଼ା 90 ଭାଗ ଲୋକ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟକୁ ଜାଣିପାରନ୍ତି ନାହିଁ। ସେଇଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହିଲେ, ମନୁଷ୍ୟାଣାଙ୍କ ସହ ଶ୍ରେଷୁ କଶ୍ଚିତ ଯଦି ସିଦ୍ଧାଏ ସିଦ୍ଧାଏ, ମନୁଷ୍ୟ ଜୀବନର ସେ ଶ୍ରେଷ୍ଠ ଯେଉଁ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେଇଟା ଜାଣିପାରନ୍ତି ନାହିଁ। ଏଇଭଳି ଭାବରେ କଥା ରହିଛି, ତେଣୁ ଆମେ ଏ ମନୁଷ୍ୟ ଜନ୍ମର ସିଦ୍ଧି ଲାଭ କରିବା ଯଦି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ ରାମ, ଏଇଟା ସୌଭାଗ୍ୟ। ତେଣୁ ଆଜି ବ୍ରଜବାସୀମାନେ କହୁଛନ୍ତି ସେ କଥା, ଦିଷ୍ଠିଆ କଂସୁ ହତ ପାପ, କଂସ ତ ବହୁତ ପ୍ରକାର ପାପ କାର୍ଯ୍ୟ କରୁଥିଲା, ଅନେକ ପାପ କାର୍ଯ୍ୟ କରିଥିଲା, ତେଣୁ ଭଗବାନ ତାକୁ ହତ୍ୟା କଲେ, ଭଗବାନ ତାକୁ ଉଦ୍ଧାର କଲେ, ଏଇ ଭାବରେ ଏମାନେ କହୁନାହାନ୍ତି। ବୃନ୍ଦାବନବାସୀମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ। ବହୁତ ସୁନ୍ଦର ବ୍ୟକ୍ତି, ବହୁତ ଦୟାଦୃ ବ୍ୟକ୍ତି, ବହୁତ ତାଙ୍କ ଶକ୍ତି ରହିଛି, ଏଇଭଳି ଭାବରେ ଚିନ୍ତା କରନ୍ତି। କାରଣ ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନ ନାମକରଣ କରିଥିଲେ, ସେ ଏଇଭଳି ଭାବରେ ନାମକରଣ କରିଥିଲେ, ଯଦିଓ ଭଗବାନ କିନ୍ତୁ ନାରାୟଣ ସମ ଗୁଣେଇ, ଇଏ ତୁମର ପୁତ୍ର ନନ୍ଦ ମହାରାଜ, ଇଏ ତୁମର ପୁତ୍ର, ଏଇଭଳି ଭାବରେ ବୃନ୍ଦାବନବାସୀମାନେ ଭାବନ୍ତି। ତାଙ୍କ ନାରାୟଣଙ୍କ ଭଳି ଗୁଣ ରହିଛି, କିନ୍ତୁ ଏ ଭଗବାନ ନୁହନ୍ତି ଏଇଭଳି ଭାବେ। ତେଣୁ ଏମାନେ ଯେଉଁ କହୁଛନ୍ତି କଂସ ଯେଉଁ ହତ୍ୟା ହେଲା, ଇଏ ଦିଷ୍ଠିଆ କହିଲେ ଆମମାନଙ୍କର ବା ଯାଦବମାନଙ୍କର ଏ ସୌଭାଗ୍ୟ, କୃଷ୍ଣ ତାଙ୍କୁ ହତ୍ୟା କଲେ, କଂସକୁ ହତ୍ୟା କଲେ, କିନ୍ତୁ ଏ କଂସର ମଧ୍ୟ ସୌଭାଗ୍ୟ, ଭଗବାନ ଦ୍ୱାରା ନିହତ ହୋଇକରି ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବ। ହତାରି ଗତିଦାୟକ, ଭଗବାନ ଯାକୁ ହତ୍ୟା କରନ୍ତି ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଏ କଥା ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ମଧ୍ୟ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, କହୁଛନ୍ତି ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘାଂସପି ହରେ ସ୍ତନଂ ଦତ୍ୱାପ ସଦ୍ଗତିମ। ପୁତନାର କେତେ ସବୁ ପ୍ରକାର ଅସୁବିଧା ଥିଲା, ଲୋକବାଳାଗ୍ନି ଲୋକବାଳାଗ୍ନି କହିଲେ ପିଲାମାନଙ୍କୁ ସେ ହତ୍ୟା କରୁଥିଲା, ଏବଂ ରାକ୍ଷସ କୂଳରେ ସେ ଜାହାତ ହୋଇଥିଲା। ରୁଦ୍ରାସନା ସେ ଖାଦ୍ୟ ଯେଉଁ ଖାଉଥିଲା କିଭଳି ଭାବରେ ନା ରକ୍ତପାନ କରୁଥିଲା ରୁଦ୍ରାସନା। ଏବଂ ଏତେ ସବୁ ତାର ଅଯୋଗ୍ୟତା ସତ୍ତ୍ୱେ ତଥାପି ଯେତେବେଳେ ଭଗବାନଙ୍କର ପାଖକୁ ଯାଇଥିଲା ଏଇଟା ତାଙ୍କର ଗୋଟେ ସୌଭାଗ୍ୟ ଥିଲା, କିନ୍ତୁ ତଥାପି ଜିଘାଂସୟା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜିଘାଂସୟା, କିନ୍ତୁ ତାଙ୍କ ସ୍ତନ୍ୟପାନ କରାଇଥିଲା। ଏଇ ଗୋଟିଏ ତାଙ୍କର ଭଲ ଗୁଣ ଥିଲା, ଯଦିଓ ସିଏ ସ୍ତନ୍ୟରେ ବିଷ ବୋଳିକିରି ଆସିଥିଲା କିନ୍ତୁ ଇଏ ମାତୃ ଭାବରେ ରୋଲ୍ କରିଥିଲା, ଭକ୍ତ ରୋଲ୍ କରିଥିଲା ଏଇଟା। ତେଣୁ ଏଇଟାକୁ ସିଦ୍ଧସ୍ୱାମୀ କହୁଛନ୍ତି ଭକ୍ତ୍ୟା ବେଶ ମାତ୍ରେଣ ସଦ୍ଗତି ଦତ୍ତବାନ, ଏ କେବଳ ଭକ୍ତ ବେଶ ପଡ଼ିକିରି ଏଇସବୁ ପ୍ରାପ୍ତ ହୋଇଥିଲା, ସଦ୍ଗତି ପ୍ରାପ୍ତ ହୋଇଥିଲା। ଆଉ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ତା କ'ଣ କହିବା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେଇଟା ଜିଘା ସେ ଭରେ ସ୍ତନଙ୍କ ଦତ୍ତ ସଦ୍ଗତି କିଂ ପୁନଃ ଶ୍ରଦ୍ଧା ଭକ୍ତା, ଆଉ ତାଙ୍କ କଥା କ'ଣ କହିବା ଯେଉଁମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ କୃଷ୍ଣ ଆୟେ ପରମାତ୍ମନି ଭଗବାନ ଶ୍ରୀ ପରମାତ୍ମା ତାଙ୍କୁ ଯଚ୍ଛନ୍ ପ୍ରିୟତମ କିଂ ନୁ, ତାଙ୍କୁ ଯଦି ପ୍ରିୟତମ ବସ୍ତୁକୁ ଯଦି ପ୍ରଦାନ କରିବେ ତନ୍ ମାତରଂ ଯଥା, ତନ୍ ମାତରଂ କହିଲେ ଏଇ ବହୁବଚନରେ କୁହାଯାଇଛି। ଭଗବାନ ଯେତେବେଳେ ନିଜକୁ ବିସ୍ତାର କରିଥିଲେ ଏଇ ପାଞ୍ଚରୁ ଛଅ ଏଇ ଗୋଟିଏ ବର୍ଷ ଭଗବାନ ନିଜକୁ ବିସ୍ତାର କରିଥିଲେ, ଯେତେ ସାଙ୍ଗ ବାଳକ ଥିଲେ ଯେତେ ବର୍ଷା ଥିଲେ ନିଜେ ନିଜକୁ ତାକୁ ଭଗବାନ ବିସ୍ତାର ନିଜକୁ ବିସ୍ତାର କରିକିରି ସେଇ ମାଆଙ୍କର ସ୍ତନ୍ୟପାନ କରିଥିଲେ, ସେ ଗାଭୀମାନଙ୍କ ସ୍ତନ୍ୟପାନ କରିଥିଲେ। ତେଣୁ ଏଇଠି ବହୁବଚନ କୁହାଯିବାର ଉଦ୍ଦେଶ୍ୟ ହେଉଛି ସେଇ କଥା, ଶ୍ରୀକୃଷ୍ଣ ତାଙ୍କ କଥା ଆଉ କ'ଣ କହିବା, ସେମାନେ କ'ଣ ଗତିପ୍ରାପ୍ତ ହେବେ। ଭଗବାନ ଯେତେବେଳେ କ'ଣ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଯେତେବେଳେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ ସେତେବେଳେ ସେ ଏକଥା କହୁଛନ୍ତି, ପ୍ରଭୁ ଆପଣଙ୍କୁ ହତ୍ୟା କରିବା ପାଇଁ ଆସିଛି, ଆସି ତାକୁ ମାତୃଗତି ପ୍ରଦାନ କରୁଛନ୍ତି, ଆଉ ବ୍ରଜବାସୀମାନଙ୍କୁ ଆପଣ କ'ଣ ଦେବେ, କ'ଣ ଦେବେ କହିବାର ଉଦ୍ଦେଶ୍ୟ ହେଉଛି ଆପଣ ତାଙ୍କ ଋଣ ଶୁଝିପାରିବେ ନାହିଁ। ଭଗବାନ ମୋତେ କହିବେ ସେ କଥା, ମୁଁ ଋଣୀ ରହିଗଲି। ଭଗବାନ କହିବେ ଏକଥା, ମଧ୍ୟ ଭଗବାନ ମଧ୍ୟ ବ୍ରହ୍ମା ମଧ୍ୟ ସେ କଥା କହୁ, ହୋ ଭାଗ୍ୟମ ହୋ ଭାଗ୍ୟମ ନନ୍ଦଗୋପ ପ୍ରଯୋଗ ସାମ, ଓ ଏଇଟା ଇଏ କହିଥିଲେ, ଏଇଟାକୁ ବ୍ରହ୍ମା କହିଥିଲେ। ପରୀକ୍ଷିତ ମହାରାଜ ମଧ୍ୟ ଗୋଟେ କଥା କହିଛନ୍ତି, ଓ ଭାଗ୍ୟମ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ରହିଛି, ଆଉ ଗୋଟେ ଭାବରେ କହୁଛନ୍ତି ସିଏ ଏଭଳି ଭାବରେ ତାଙ୍କର ଭାଗ୍ୟ, ତେଣୁ କ'ଣ ତାଙ୍କୁ ପ୍ରଦାନ କରିବେ, ତାଙ୍କ ପାଖରେ ଋଣୀ ରହିଯିବେ। ପ୍ରକୃତରେ ଭଗବାନ ବୃନ୍ଦାବନବାସୀମାନଙ୍କ ପାଖରେ ବିଶେଷ ଭାବରେ ଗୋପୀମାନଙ୍କ ପାଖରେ ବା ରାଧାରାଣୀଙ୍କ ପାଖରେ ବିଶେଷ ଭାବରେ ଋଣୀ ରହିଯାଇଥିଲେ ଭଗବାନ। ସେଇଥିପାଇଁ ଭଗବାନ ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ କହିଛନ୍ତି ଏକଥା ଯେ ନ ପାର ଏହଂ ନିରବଧ୍ୟ ସଂଯୁଜା ସ୍ୱସାଧୁ କୃତିଆ ବିବୁଧା ଯୁଷା ବିଭ ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ବୃଶ ତଦ୍ଭ ପ୍ରତିଜାତ ସାଧୁନା। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଯିଏ ମୋର ଯେଉଁଭଳି ଭାବରେ ଶରଣରେ ଯିବେ ମୁଁ ତାକୁ ସେଇଭଳି ଭାବରେ ଉପକୃତ କରିବି, ଯିଏ ଯଥା ମାଙ୍କ ପ୍ରବଦନ୍ତି ତାଙ୍କ ସତ୍ୟ ଭଜାମ୍ୟମ, କିନ୍ତୁ ସେ ଯେଉଁ ପ୍ରତିଜ୍ଞା କରିଥିଲେ ସେ ପ୍ରତିଜ୍ଞାଟା ପୂରଣ କରିପାରିଲେ ନାହିଁ ଗୋପୀମାନଙ୍କ ପାଖରେ ବିଶେଷ ଭାବେ ରାଧାରାଣୀଙ୍କ ପାଖରେ, ସେଇଠି ସିଏ ଋଣୀ ରହିଗଲେ। ସିଏ କହୁଛନ୍ତି ନ ପାର ଏହା ନିରବଧ୍ୟ, ତୁମେ ଯେଉଁଭଳି ଭାବରେ ମୋ ସହିତ ଯୁକ୍ତ ହୋଇକି ରହିଛ ମୋ ସହିତ ସବୁକିଛି ତ୍ୟାଗ କରିଦେଇଛ, ସମୃଶ୍ୟ ତଦ୍ଭ ସବୁକିଛି ତ୍ୟାଗ କରିଦେଇଛ, ନ ପାର ଏହା ନିରବଧ୍ୟ ସ୍ୱ ସାଧୁ କୃତ୍ୟା ବିବୁଧା ସା ପିବ, ଏମିତିକି ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ତୁମର ଋଣ ଶୁଝିପାରିବି ନାହିଁ। କ'ଣ ଋଣ ନା ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା, ଗୃହ ଶୃଙ୍ଖଳା ବେଦ ଧର୍ମ ଏଇସବୁ ସବୁ ତ୍ୟାଗ କରିଦେଇଥିଲେ ସିଏ ଗୋପୀମାନେ, ସମୃଶ୍ୟ ସବୁ ତ୍ୟାଗ କରିଦେଇଥିଲେ। ତେଣୁ ଏହା ବଦଳରେ ତୁମେ ମୋର ଯେଉଁ ପୂଜା କରିଛ ବା ମୋର ଯେଉଁ ଭକ୍ତି କରିଛ ସେ ହିଁ ତୁମର ପ୍ରତିବଦଳରେ ସେଇଟା ହିଁ ପାଅ, ସ୍ୱସାଧୁକୃତ ବିବୁଧା ସ୍ୱସାଧୁକୃତ୍ୟ, ତୁମେ ଯାହା ଯେତିକି କରିଛ ସେ ହିଁ ତୁମର ପ୍ରତିଦାନ, ପ୍ରତିବଦଳରେ ଏତିକି ମୁଁ ଦେଇପାରେ। ଋଣୀ ରହିଗଲି, ତିନୋଟି ଋଣ ଭଗବାନ ପାଖରେ ରହିଗଲା। ଏଇ ତିନୋଟି ଋଣ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ପରିଶୋଧ କଲେ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। ତିନୋଟି ଋଣ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି କ'ଣ କ'ଣ ନା ଶ୍ରୀରାଧାୟ ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଦ୍ୟୋ ହେନା ଧୂତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟ ଚାସଂ ମଦନୁଭବତ କିଦୃଶଂ ବେଦି ଲୋଭା ତଦ୍ଭାବାଢ଼ ସମଜନୀ ସଚି ଗର୍ଭ ସିନ୍ଧୁ ହରିନ୍ଦୁ। ଏ ତିନୋଟି ଋଣ ଭଗବାନ ଜାଣିପାରିଲେ ନାହିଁ, ଏ ତିନୋଟି କ'ଣ ଜିନିଷ ବସ୍ତୁ କ'ଣ, ତିନୋଟି ଋଣ ରହିଯାଇଥିଲା ଭଗବାନ ପାଖରେ। ରାଧାଙ୍କର ପ୍ରଣୟ ମହିମା କିଭଳି ସେ ଜାଣିପାରିନଥିଲେ ଏବଂ ତାଙ୍କର ସ୍ୱାଦଟା କିଭଳି ସେ ଜାଣିପାରିନଥିଲେ ଏବଂ ଏ ଅଦ୍ଭୁତ ମଧୁରୀ ଯେଉଁ ପ୍ରାପ୍ତ ହେଉଛନ୍ତି ସେଇଟା କ'ଣ ଜାଣିପାରିନଥିଲେ। ତେଣୁ ଭଗବାନ କୃଷ୍ଣ ଜାଣିପାରିଲେନି, ଭଗବାନ ଜାଣିପାରିଲେ ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା। କୃଷ୍ଣ ପ୍ରେମଟା କ'ଣ ସେ ଜାଣିପାରିନଥିଲେ, ତେଣୁ ମହାପ୍ରଭୁ ରୂପରେ ଆସିକରି ସେ ପ୍ରେମଟାକୁ ଆସ୍ୱାଦନ କଲେ, ଜାଣିଲେ ସେଇଟା ଏବଂ ସେ ପ୍ରଦାନ କଲେ, କୃଷ୍ଣ ପ୍ରେମ ପ୍ରଦାନ କଲେ। ଇଏ ଆହୁରି କରୁଣାମୟ ଭଗବାନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ। ତେଣୁ ଇଏ କଂସକୁ ଯେଉଁ ହତ୍ୟା କଲେ, କଂସକୁ ମଧ୍ୟ ସଦ୍ଗତି ପ୍ରଦାନ କଲେ। ଇଏ ବ୍ରଜବାସୀମାନେ ଯେଉଁ କଥା କହୁଛନ୍ତି, ଦିଷ୍ଟିଆ କଂସ ହତ ପାପ, କଂସ ପାପୀ ବ୍ୟକ୍ତି ଥିଲା, ସେ ପାପରେ ମୃତ୍ୟୁବରଣ କଲା। ଏହିଭଳି ଭାବରେ ତାଙ୍କ ଏଇ ଶ୍ଳୋକ କଥା କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଯେ କୃଷ୍ଣ ଯେ ସୌଭାଗ୍ୟ ପ୍ରାପ୍ତ ହେଲେ ତା ନୁହଁ, ବ୍ରଜବାସୀମାନେ ଯେଉଁ ବ୍ରଜବାସୀମାନେ ସୌଭାଗ୍ୟ ପ୍ରାପ୍ତ ହେଲେ କାହିଁକି ନା କଂସ ଦ୍ୱାରା ମୁକ୍ତ ହୋଇଗଲେ, ସେମାନେ ତାଙ୍କର ସୌଭାଗ୍ୟ ଏଇଟା, ଏଇଟା ସେମାନେ କହୁଛନ୍ତି। କିନ୍ତୁ କଂସର ସୌଭାଗ୍ୟ ହେଇଛି ବୋଲି ସେମାନେ କହୁନାହାନ୍ତି, କିନ୍ତୁ କଂସର ମଧ୍ୟ ସୌଭାଗ୍ୟ, ଭଗବାନ ଯାହା ଇଏ ଭଗବାନ ବୋଲି ସେ ଜାଣନ୍ତି ନାହିଁ ନା। ତେଣୁ କଂସର ସୌଭାଗ୍ୟ ଭଗବାନଙ୍କ ଦ୍ୱାରା ମୃତ୍ୟୁବରଣ କଲା, ପୂର୍ବଜନ୍ମ ମଧ୍ୟ ସେ ଥିଲା, କାଳ ନେମିଥିଲା, ଭଗବାନ ତାକୁ ହତ୍ୟା କରିଥିଲେ। ଏବେ କଂସ ଭଗବାନ ପୁଣି ତାଙ୍କୁ ଭଗବାନ ତାଙ୍କୁ ହତ୍ୟା କଲେ, ଯେଉଁ ଶ୍ରେଷ୍ଠ ଗତି ପ୍ରଦାନ କଲେ। ଦିଷ୍ଟିଆ କଂସ ହତ ପାପ, ଦିଷ୍ଟିଆ ମୁକ୍ତା ସୁହୃଜନା, ଏ କଂସ ଯେତେବେଳେ ହତ୍ୟା ହେଲା, ହତ୍ୟା କଲେ, କଂସ ଭୟରେ ସବୁ ଯାଦବମାନେ ସବୁ ଲୁଚିକି ରହୁଥିଲେ। କାରଣ ଯାଦବମାନେ ନାରଦ ମୁନି ତାଙ୍କୁ କହିଲେ, ଏମାନେ ଯେଉଁ ଆସିଛନ୍ତି, ଏମାନେ ସବୁ ଇଏ ଯାଦବ ଯଦୁବଂଶରେ ଯେଉଁ ଆସିଛନ୍ତି, ଏମାନେ ସବୁ ଦେବତା, ଏମାନେ ସବୁ, ତେଣୁ କଂସ ସବୁ ଯାଦବମାନଙ୍କୁ ହତ୍ୟା କରିବାକୁ ବସିଲା ଭୟରେ, କଂସ ଭୟରେ ସବୁ ପଳେଇଗଲେ, କିଏ କେଉଁଠି ସବୁ ଲୁଚିକି ରହିଥିଲେ। ତେଣୁ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ, ଏସବୁ ଲୋକ ସେମାନଙ୍କୁ ଯାଦୁମାନଙ୍କୁ ସବୁ ଅଣେଇଲେ, ଯିଏ ଯେଉଁଠି ଥିଲେ ଲୁଚିକି ରହିଥିଲେ। ତେଣୁ ଭଗବାନ ଜାଣନ୍ତି କିଏ କେଉଁଠି ଅଛନ୍ତି, ତାଙ୍କୁ ସବୁ ଖବର ପଠେଇକି ତାଙ୍କୁ ସବୁ ଆଣିକି ତାଙ୍କୁ ପୁଣି ସବୁ ଧନ ସବୁ ଦେଇକି ପ୍ରଦାନ କରିକି ସବୁ ତାଙ୍କୁ ଦେଲେ, ସ୍ଥାପନ କଲେ, ରିହାବିଲିଟେସନ୍ କଲେ ତାଙ୍କୁ। ସେମାନେ ସବୁ ପଳେଇ ଯାଇଥିଲେ, ମଥୁରାରେ ନଥିଲେ ସେମାନେ, ତେଣୁ ତାଙ୍କର ସୌଭାଗ୍ୟ ଫେରିପାଇଲେ ସେମାନେ। ଦିଷ୍ଟିଆ ମୁକ୍ତା ସୁହୃଜନା, ତାଙ୍କର ସୁହୃଦ ଯେଉଁମାନେ ଯାଦବମାନେ ସବୁ ରହିଛନ୍ତି, ଯାଦବମାନେ ଏମାନେ ସବୁ ମୁକ୍ତ ହେଲେ। କେଉଁମାନଙ୍କୁ ମଧ୍ୟ ବନ୍ଦୀ କରି ରଖିଥିଲେ, କେଉଁମାନଙ୍କୁ ସେମାନେ ଲୁଚିକରି ରହିଥିଲେ, କେଉଁମାନଙ୍କୁ ହତ୍ୟା କରିଥିଲେ ମଧ୍ୟ, ଏହିଭଳି ଭାବରେ ବା ହତ୍ୟା କରିନଥାଇ ପାରନ୍ତି, ଭଗବାନ ତାଙ୍କୁ ରକ୍ଷା କରିବେ ନିଜ ଜନଙ୍କୁ, ସେମାନେ ସବୁ ପଳେଇଗଲେ ଲୁଚିକିରି। କେବଳ ଇଏ ରହିଥିଲେ, ଅକ୍ରୁର ରହିଥିଲେ, ତାଙ୍କର ଏଇ ଅକ୍ରୁର ଏଭଳି ଭାବରେ କାର୍ଯ୍ୟ କରୁଥିଲେ, କଂସ ଭାବୁଥିଲା ଇଏ ମୋର ହିତେଇଛି, ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ସେ କଥା ଆସିବ, ଅକ୍ରୁରକୁ ପଠେଇବେ, ତମ ଛଡ଼ା ଆଉ ମୋର ଆଉ କିଏ ହିତେଇଛି ଅଛନ୍ତି, ଇଏ ଯଦୁକୂଳରେ ଯାଦବ କୂଳରେ ଆସିଛନ୍ତି, ଏଇ ଯଦୁକୂଳରେ ଯାଦବ କୂଳ କରି ଯଦୁକୂଳ ଯାଦବ କୂଳରେ ଆସିଛନ୍ତି ଅକ୍ରୁର। କିନ୍ତୁ ତାଙ୍କର ମନ୍ତ୍ରୀ ଥିଲେ, ମନ୍ତ୍ରୀ ଥିଲେ, କଂସ ଚିନ୍ତା କରୁଥିଲା ଇଏ ମୋର ହିତେଇଛି, ତାଙ୍କ ଦ୍ୱାରା କୃଷ୍ଣ ବଳରାମଙ୍କୁ ଅଣେଇବା ପାଇଁ ପଠେଇଥିଲା, ରଥ ପଠେଇଥିଲା, ସୁବର୍ଣ୍ଣ ରଥ। କିନ୍ତୁ ଯେତେବେଳେ ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅଠତିରିଶ ଅଧ୍ୟାୟ ବୋଧେ ସେ ଆସିବେ, କଂସ ଚିନ୍ତା କରୁଛନ୍ତି, ଏଇ ଯେଉଁ ଅକ୍ରୁର ଚିନ୍ତା କରୁଛନ୍ତି, ସକାଳୁ ଆସିଲେ ସଇଁତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏକାଦଶୀରେ ଯାଇ ସେ କହିଲେ, କଂସ କହିଲେ ଅକ୍ରୁରକୁ, ତୁମେ ଯାଅ ଏ ସୁନାର ରଥ ନେଇକରି କୃଷ୍ଣ ଏବଂ ବଳରାମକୁ ଆଣିକି ଆସିବ। ତେଣୁ ଦ୍ୱାଦଶୀ ତିଥିର ପାରଣା ନକରି ସେ ପଳେଇ ଆସିଲେ, ସକାଳୁ ସକାଳୁ ଆସିଛନ୍ତି, ଏଭଳି ଭାବରେ ମଗ୍ନ ହୋଇକି ରହିଛନ୍ତି କୃଷ୍ଣ ବଳରାମ ବିଷୟରେ ଚିନ୍ତା କରୁଛନ୍ତି, ଏ ଅକ୍ରୁରଙ୍କ ମନୋରଥ। ଦଶମ ସ୍କନ୍ଧ ଅଠତିରିଶ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ସକାଳୁ ବାହାରିଲେ ଯେ ରାତି ହୋଇଗଲା, ସନ୍ଧ୍ୟାରେ ସେ ପହଞ୍ଚିଗଲେ, ସେ ଚିନ୍ତା କରୁଛନ୍ତି କଂସ ସମସ୍ତଙ୍କ ପାଇଁ କ୍ରୁର ହୋଇପାରନ୍ତି, କିନ୍ତୁ ମୋ ପାଇଁ ବହୁତ ଦୟାଳୁ ବ୍ୟକ୍ତି, କାରଣ ମୋତେ ସୌଭାଗ୍ୟ ପ୍ରଦାନ କଲେ, କୃଷ୍ଣ ବଳରାମଙ୍କୁ ମୁଁ ଦର୍ଶନ କରିବି, ଏଭଳି ଦର୍ଶନ କରିବି, ସେଭଳି ଦର୍ଶନ କରିବି, ଏଭଳି ଦର୍ଶନ କରିବି ବୋଲି ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ଚିନ୍ତା କରିକିରି ତାଙ୍କ ସନ୍ଧ୍ୟା ହୋଇଗଲା, ଆସି ପହଞ୍ଚିଗଲେ, ଏସବୁ ଲୀଳା ଦଶମ ସ୍କନ୍ଧ ଅଠତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କଂସକୁ ଯେତେବେଳେ ହତ୍ୟା କଲେ, ଯାଦବମାନେ ସବୁ ମୁକ୍ତ ହେଲେ, ସବୁ କିଏ କେଉଁଠି ରହିଥିଲେ ସବୁ ଆସି ପହଞ୍ଚିଲେ, ମଥୁରାରେ ଆସି ପହଞ୍ଚିଲେ, ଏବଂ ତାଙ୍କୁ ଭଗବାନ ତାଙ୍କୁ ସବୁ ପ୍ରକାର ବ୍ୟବସ୍ଥା କରିକି ତାଙ୍କୁ ସେଠି ସ୍ଥାନ ଦେଲେ ମଥୁରାରେ। ଏଇଭଳି ଭାବରେ କଂସର ବ୍ୟବହାର କରୁଥିଲା ସୁହୃଜନା, ଏବଂ ନିହତ ନିର୍ଜିତ ରିପୁନ, ଏବଂ ଭଗବାନ ଯେତେବେଳେ ବୃନ୍ଦାବନରୁ କଂସକୁ ହତ୍ୟା କଲା ପରେ ମଥୁରାରେ ଯେଉଁ ରହିଲେ ଅଠର ବର୍ଷ କାଳ, ଅନେକ ଶତ୍ରୁଙ୍କୁ ଭଗବାନ ହତ୍ୟା କରିଛନ୍ତି, ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା, ପାଖାପାଖି 50,30,000 ସୈନ୍ୟକୁ ଭଗବାନ ହତ୍ୟା କରୁଥିଲେ। ଏମାନେ ସବୁ ଭଗବାନଙ୍କ ଶତ୍ରୁ ଥିଲେ, ଭଗବାନଙ୍କ ଶତ୍ରୁ ନୁହନ୍ତି, ସେମାନେ ସବୁ ଆସିଥିଲେ ଯୁଦ୍ଧରେ ଯୋଗଦାନ କରିଥିଲେ, ଏବଂ ଯୁଦ୍ଧରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଭଗବାନଙ୍କ ସହିତ ଯୁଦ୍ଧ କରି ସେମାନେ ବୈକୁଣ୍ଠ ଧାମକୁ ଯାଉଛନ୍ତି। କେତେ ତାଙ୍କର ବୈକୁଣ୍ଠ, କେତେ ତାଙ୍କର ସୌଭାଗ୍ୟ ଭଗବତ ଧାମକୁ ଯାଉଛନ୍ତି। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏକଥା ବିଦୁର ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, କହୁଛନ୍ତି ତୃତୀୟ ସ୍କନ୍ଧ ଶେଷ ଗୋଟେ ଅଛନ୍ତି, ସେ କହୁଛନ୍ତି ଯେ ତଥୈବ ଚାନି ନରଲୋକ ବୀରା ଜହ ହବେ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ ପ୍ରାର୍ଥାସ୍ତପୁତା ପଦ୍ମପୁରସ୍ୟ। ଉଦ୍ଧବ କହୁଛନ୍ତି ଯେନି ତଥୈବ ଚାନି ନରଲୋକ ବୀରା, ଅନ୍ୟମାନେ ଯେତେ ବୀର ସବୁ ଥିଲେ, ଜହ ହବେ କୃଷ୍ଣ ମୁଖାରବିନ୍ଦ, ଏ କୁରୁକ୍ଷେତ୍ର ଯୁଦ୍ଧ କଥା ସେ କହୁଛନ୍ତି, ଭଗବାନ ମୁଖାରବିନ୍ଦକୁ ଦର୍ଶନ କରୁଥିଲେ ଏବଂ ସେ ଭଗବାନଙ୍କ ମୁଖାରବିନ୍ଦକୁ ମୁଖ ସୌନ୍ଦର୍ଯ୍ୟକୁ ପାଳନ କରୁଥିଲେ। ତଥିବ ଚାନି ନରଲୋକ ବୀରା ଯାହା ହବେ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ପିବନ୍ତ ନୟନାଭିରାମ, ନେତ୍ରରେ ଭଗବାନଙ୍କ ମୁଖ ସୌନ୍ଦର୍ଯ୍ୟକୁ ପାଳନ କରୁଥିଲେ, ଆଉ ସେ କ'ଣ ଯୁଦ୍ଧ କରିବେ। ପାର୍ଥାସ୍ତ୍ର ପୁତା ପଦ୍ମପୁରସ୍ୟ, ପାର୍ଥଙ୍କର ଅସ୍ତ୍ରରେ ସେମାନେ ଭଗବତ ଧାମ, ପଦ୍ମପୁରସ୍ୟ କହିଲେ ବୈକୁଣ୍ଠ ଧାମକୁ ଯାଉଥିଲେ, ସେମାନେ ଭଗବତ ଧାମକୁ ଯାଉଥିଲେ, ବୈକୁଣ୍ଠ ଯାଉଥିଲେ ପଦ୍ମପୁରସ୍ୟ। ଆଜି ଭଗବାନଙ୍କ ଦ୍ୱାରା ଯେଉଁମାନେ ନିହତ ହେଉଛନ୍ତି ସେମାନେ ମଧ୍ୟ ଭଗବତ ଧାମକୁ ଯାଉଛନ୍ତି। ପ୍ରତିବର୍ଷ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା ଜରାସନ୍ଧ, ଜରାସନ୍ଧ ଛାଡ଼ିକରି ଅନ୍ୟ ସମସ୍ତ ସୈନ୍ୟକୁ ହତ୍ୟା କରୁଥିଲେ ଭଗବାନ କୃଷ୍ଣ ବଳରାମ, ତେଣୁ ତାଙ୍କର ପଦ ମଧ୍ୟ ସେଇଭଳି ଭାବରେ ଦିଷ୍ଠିଆ, ତାଙ୍କର ମଧ୍ୟ ସୌଭାଗ୍ୟ। କିନ୍ତୁ ବ୍ରଜବାସୀମାନେ ଯେଉଁ କହୁଛନ୍ତି ସେଇଟା ସେ କହୁନାହାନ୍ତି ତାଙ୍କର ସୌଭାଗ୍ୟ, ସେ କହୁଛନ୍ତି ଆମର ସୌଭାଗ୍ୟ, ଯାଦବମାନଙ୍କ ସୌଭାଗ୍ୟ, ଯେ ସେମାନଙ୍କର ସୌଭାଗ୍ୟରେ ଏମାନେ ନିହତ୍ୟ ନିର୍ଜିତ ରିପୁନ୍, ଏ ଶତ୍ରୁମାନଙ୍କୁ କୃଷ୍ଣ ତାଙ୍କୁ ହତ୍ୟା କରିଛନ୍ତି ବା ତାଙ୍କୁ ପରାଜିତ କରିଛନ୍ତି। ନିହତ ନିର୍ଜିତ ରିପୁନ୍ ଦିଷ୍ଠିଆ ଦୁର୍ଗଂ ସମାଶ୍ରିତ, ଏ ସୌଭାଗ୍ୟ କୃଷ୍ଣ ଏବଂ ଯାଦବମାନଙ୍କ ସୌଭାଗ୍ୟ, ଏବଂ ସେମାନେ ଦୁର୍ଗଂ ସମାଶ୍ରିତା, ଏ ଦୁର୍ଗଂ କହିଲେ ଦ୍ୱାରକା, ଦ୍ୱାରକାରେ ରହିଛନ୍ତି ଭଗବାନ, ସମ୍ୟକ ରୂପରେ ଆଶ୍ରୟ ନେଇଛନ୍ତି। ଏଇ ଭୌତିକ ଜଗତକୁ ମଧ୍ୟ ଦୁର୍ଗ ବୋଲି କୁହାଯାଉଛି, ତେଣୁ ଦୁର୍ଗର ଅଧିକାରୀ ହେଉଛନ୍ତି ଦୁର୍ଗା। ଦୁର୍ଗର ଅର୍ଥ ହେଉଛି କ'ଣ ନା ଦୁଗା, ଯିବାଟା ବହୁତ କଷ୍ଟ, ଅସମ୍ଭବ। ଏ ଭୌତିକ ଜଗତରେ ଆମେ ଯେଉଁ ବନ୍ଦୀ ହୋଇକି ରହିଛୁ, ଗୋଟେ ଦୁର୍ଗ ଏଭଳି ରହିଛି, ଆମେ ଆକୁ ପାର ହେଇପାରିବା ନାହିଁ। ଦୁର୍ଗା ଦୁର୍ଗା ଏଠି ରହିଛନ୍ତି ସୁପରିନଟେଣ୍ଡେଣ୍ଟ ବା ଅଧିକାରୀ, ତାଙ୍କର ଶରଣରେ ଗଲେ ଯେ ଆମେ ଦୁର୍ଗକୁ ପାର ହେଇଯିବା ତା ନୁହଁ, ଭଗବାନଙ୍କ ଶରଣରେ ଗଲେ ଆମେ ଦୁର୍ଗକୁ ପାର ହେଇପାରିବା। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ମା କ'ଣ ନା ଇଏ ଯେଉଁ ଭୌତିକ ଜଗତ ରହିଛି ଦୈବୀ ଏସା ଗୁଣମୟୀ, ଇଏ ଯେଉଁ ଦୁର୍ଗାଙ୍କର ଯେଉଁ ଗୁଣ ରହିଛି ତିନୋଟି ଗୁଣ ସତ୍ଵ ରଜ ତମ, ଏଇ ତିନି ଗୁଣରେ ଆମେ ବନ୍ଧା ହେଇକି ରହିଛେ, ମମ ମାୟା ଦୂରତା, ଏ ମାୟାକୁ କେହି ପାର ହେଇପାରିବେ ନାହିଁ ଦୁର୍ଗା। କିନ୍ତୁ ମାମ ଏବେ ଯେ ପ୍ରପଦ୍ୟନ୍ତେ, ଏକମାତ୍ର ମୋର ଯେଉଁମାନେ ଶରଣରେ ଯିବେ ମାୟା ମେହତା କରନ୍ତି ତେ, ସେମାନେ ଏ ମାୟାକୁ ପାର ହେଇପାରିବେ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ତାହେଲେ ଲୋକମାନେ କାହିଁକି ଆପଣ ଶରଣରେ ଯାଉନାହାନ୍ତି, ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି କାହିଁକି ଯାଉନାହାନ୍ତି ନା ଚାରି ପ୍ରକାର ବ୍ୟକ୍ତି ମୋର ଶରଣରେ ଯାଉନାହାନ୍ତି, କିଏ କିଏ ନ ମାଙ୍ଗ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପୌତ ଜ୍ଞାନମ ଆଶ୍ରମ ଭାବମାଶ୍ରିତା। ଚାରି ପ୍ରକାର ବ୍ୟକ୍ତିମାନେ ହେଉଛନ୍ତି କ'ଣ ଦୁଷ୍କୃତି ନ, ଆଙ୍କର କୌଣସି ପୁଣ୍ୟ ନାହିଁ, ତେଣୁ ସେମାନେ କିଏ କିଏ ନା ମୂଢ଼ା ମୂର୍ଖମାନେ ଭଗବାନ ଶରଣରେ ଯାଉନାହାନ୍ତି, ଏବଂ ନରାଧମ 400,000 ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏମିତିକି ଅର୍ଜୁନ ଚିନ୍ତା କରୁଛନ୍ତି ବିଦ୍ୱାନ ବ୍ୟକ୍ତିମାନେ କାହିଁ ଯାଉନାହାନ୍ତି ନା ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ। ତେଣୁ ଯେଉଁମାନେ ସ୍ୱୀକୃତି ନ, ଯେଉଁମାନେ ପୁଣ୍ୟମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ସେପରି ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ଚତୁର୍ବିଧା ଭଜନ୍ତେ ମାଂ ଜନା ସୁକୃତି ନ ଅର୍ଜୁନ, ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ, ଏ ଚାରି ପ୍ରକାର ବ୍ୟକ୍ତି ଭଗବାନ ସୁକୃତି ନୁହଁ। ଯେଉଁମାନେ ପୁଣ୍ୟ ରହିଛି ତାଙ୍କର ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଭଗବାନ ଭଗବାନ ଶରଣ ସେମାନେ ହେଉଛନ୍ତି ଏଇଭଳି ଭାବରେ ଆର୍ତ୍ତ ଦୁଃଖରେ ପଡ଼ିକରି ଭଗବାନ ଶରଣ ଯିବେ। ଯେମିତି ଗଜରାଜ, ଗଜରାଜ 1000 ବର୍ଷ କାଳ ଯୁଦ୍ଧ କରୁଥିଲା କୁମ୍ଭୀର ସହିତ, ତେଣୁ ତାହାର ପୂର୍ବଜନ୍ମ କଥା ମନେ ପଡ଼ିଲା, ଭଗବାନ ସେ ପ୍ରାର୍ଥନା କଲା ଏବଂ ଭଗବାନ ତାକୁ ସଦ୍ଗତି ପ୍ରଦାନ କଲେ। ସେହିଭଳି ଭାବରେ ଜିଜ୍ଞାସା କରିଥିଲେ ସୌନକ ଆସି, ମାନେ 88,000 ଋଷି ଏ ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆର୍ତ୍ତ ଜିଜ୍ଞାସା ଅର୍ଥ ଆର୍ତ୍ତି ଧ୍ରୁବଙ୍କର ଉଦାହରଣ ଦିଆଯାଇଛି। ଏହିଭଳି ଭାବରେ ଅନେକ ଉଦାହରଣ ରହିଛି, ଗୋଟିଏ ଗୋଟିଏ ଉଦାହରଣ ଆଚାର୍ଯ୍ୟମାନେ ଦେଇଛନ୍ତି। ଧ୍ରୁବ 5 ବର୍ଷର ବାଳକ, 6 ମାସରେ ଭଗବାନ ପ୍ରାପ୍ତ ହୋଇଗଲା, ଧ୍ରୁବ ଲୋକ ପ୍ରାପ୍ତ ହୋଇଗଲା ଏଭଳି ଭାବରେ। ଏବଂ ଅର୍ଥାର୍ଥୀ ଆର୍ତ୍ତ ଜିଜ୍ଞାସା ଅର୍ଥ ଜ୍ଞାନୀ, ଜ୍ଞାନୀ ହେଉଛନ୍ତି 4 କୁମାର ସନକ ସନାତନ ସନାତନ ସନତ କୁମାର, ଏ ଭଗବାନ ଜ୍ଞାନ ଶକ୍ତିର ଅବତାର, ଏମାନେ ସବୁ ପୁଣ୍ୟବାନ ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଇଛନ୍ତି। ତେଣୁ ଇଏ ଭଗବାନ ଏ ଦୁର୍ଗ ଏ ଦ୍ୱାରକା ନିର୍ମାଣ କଲେ, 12 ଯୋଜନର ଦ୍ୱାରକା ନିର୍ମାଣ କରି ରାତାରାତି ନିର୍ମାଣ କରିଥିଲେ। ଆମେ ଶୁଣୁଥିଲେ ଏଇଟା ମଥୁରା ଲୀଳାରେ ଏଇଟା ରହିଛି, ଅନ୍ତିମ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। 18 ବର୍ଷରେ ଯେତେବେଳେ ଆସିବେ ଜରାସନ୍ଧ ଆସିବେ, 23 ଅକ୍ଷଣ ସେ ଆଣିକି ଆସିବେ। ଏବଂ ସେହି ସମୟରେ କାଳଜବନ ମଧ୍ୟ ଆସିଗଲା, କାଳଜବନ ଆସିଗଲା, ତେଣୁ ଭଗବାନ ସ୍ମରଣ କଲେ ଯେଉଁ ରହିଛନ୍ତି ବିଶ୍ୱକର୍ମାଙ୍କୁ। ଗୋଟିଏ ମୁହୂର୍ତ୍ତରେ ତିଆରି ହୋଇଗଲା ଏ 12 ଯୋଜନର ଯେଉଁ ରହିଛି ଦ୍ୱାରକା ରହିଛି। ଆଚାର୍ଯ୍ୟମାନେ କହନ୍ତି 18 ଯୋଜନ ତାପରେ ବାହାର ବାଉଣ୍ଡରୀ ରହିଛି, ଏମିତି ସମୁଦାୟ 30 ଯୋଜନର ଯେଉଁ ରହିଛି ଦ୍ୱାରକା, ଏଇଟାକୁ ତିଆରି ହୋଇଗଲା ଗୋଟିଏ ମୁହୂର୍ତ୍ତରେ ବିଶ୍ୱକର୍ମା କରିଦେଲେ। ଏଭଳି ରହିଛି ଟେକ୍ନୋଲୋଜି, ଏଭଳି ଡେଭଲପ୍ ରହିଛି ଟେକ୍ନୋଲୋଜି, ଏଭଳି କରିଦେଲେ। ଏବଂ ସେମାନେ ସେ ରାତାରାତିକୁ ବିଧା ସବୁ ପଠାଇଦେଲେ ମଥୁରାବାସୀମାନଙ୍କୁ, ରାତାରାତି ଅଧରେ ଟ୍ରାନ୍ସପୋର୍ଟ କରିଦେଲେ ସେଠିକି ଦ୍ୱାରକାକୁ। ଦ୍ୱାରକାରେ ବର୍ତ୍ତମାନ ସେମାନେ ରହୁଛନ୍ତି। ତେଣୁ ବ୍ରଜବାସୀମାନେ ଏଇ ଯେଉଁ କହୁଛନ୍ତି ଦିଷ୍ଟିଆ ଦୁର୍ଗଂ ସମାଶ୍ରିତା, ଦୁର୍ଗର ଆଶ୍ରୟ ନେଇଛନ୍ତି। ଏ ଭଗବାନ ଯେତେବେଳେ ରୋହିଣୀ କ'ଣ ରୁକ୍ମିଣୀଙ୍କ ସହିତ ଥଟ୍ଟା ପରିହାସ କରିବେ, ସେତେବେଳେ ମଧ୍ୟ ସେ ଏ କଥା କହିବେ, ତୁମେ ମୋତେ କାହିଁକି ବିବାହ କଲ, ତୁମେ ଜାଣିପାରିଲେ ନାହିଁ, ଭୁଲ ହୋଇଗଲା ତୁମର। ମୁଁ ଦେଖ ଭୟ କରିକିରି, ଶତ୍ରୁମାନଙ୍କୁ ଭୟ କରିକିରି ଏ ଦୁର୍ଗରେ ଆଶ୍ରୟ ନେଇଛି। ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ ଥଟ୍ଟା କରିଥିଲେ, କିନ୍ତୁ ରୁକ୍ମିଣୀ ଭାବିଲେ ମୋତେ ଭଗବାନ ସତ୍ୟ କହୁଛନ୍ତି, ତେଣୁ ସେ ମୂର୍ଚ୍ଛା ହୋଇଯାଇଥିଲେ। 10ମ ସ୍କନ୍ଧରେ ଏ ଲୀଳା ସବୁ ରହିଛି, ଦ୍ୱାରକା ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି, ଆମେ ସବୁ ଆଲୋଚନା କରିସାରିଛେ। ଏ ଦୁର୍ଗରେ ରହିଛନ୍ତି ସିଏ, କିନ୍ତୁ ଭଗବାନଙ୍କର ଦୁର୍ଗର ଆବଶ୍ୟକତା ନାହିଁ, କିନ୍ତୁ ଇଏ ହେଉଛି ଭଗବାନ ଧାମ, ଦ୍ୱାରକା ହେଉଛି ଭଗବାନ ଧାମ। 3 ପ୍ରକାର ଧାମ ରହିଛି ଭଗବାନଙ୍କର, ଗୋଟେ ହେଉଛି ଗୋଲକ ଧାମ, ଗୋଟେ ମଥୁରା ଧାମ, ଆଉ ଗୋଟେ ଦ୍ୱାରକା ଧାମ। ଏ ଚିତ୍ ଜଗତରେ ରହିଛି 3ଟି ଧାମ ରହିଛି। ଭଗବାନ ଯେତେବେଳେ ଆସନ୍ତି ତାଙ୍କର ଧାମ ସହିତ ଅବତରଣ କରନ୍ତି, ଭଗବାନ ଧାମ, ଇଏ ଗୋଲ ଦ୍ୱାରକା ଧାମ ଭଗବାନଙ୍କର। ତେଣୁ ଏଠି ବୃନ୍ଦାବନବାସୀମାନେ ଯେଉଁ କହୁଛନ୍ତି ତୁମର ବହୁତ ବଡ଼ ଭାଗ୍ୟ, କହିବାର ଉଦ୍ଦେଶ୍ୟ ମନୋଭାବ ହେଉଛି କ'ଣ ନା, ଆମର ଦୁର୍ଭାଗ୍ୟ, ଆମେ ଏଇ ତୁମ କୃଷ୍ଣ ବଳରାମ ତୁମେ ଦୁଇଠାରୁ ଆମେ ଅଲଗା ହୋଇଯାଇଛୁ, ଆମର ଏଇଟା ଦୁର୍ଭାଗ୍ୟ, ତୁମର ସୌଭାଗ୍ୟ, ତୁମେ ସେଠି ରହିଛ ଯାଦବମାନଙ୍କର ବହୁତ ଆନନ୍ଦ, ତାଙ୍କର ସୌଭାଗ୍ୟ। ଏଇଭଳି ଭାବରେ ଏ ଶ୍ଲୋକଟି କୁହାଯାଉଛି। ତେଣୁ ଏ ଶ୍ଲୋକର ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ପିତୁ ସମବୟସାଙ୍ଗ ପ୍ରଶ୍ନ ଦିଷ୍ଟିଏତି, ଏସବୁ କିଏ କହୁଛନ୍ତି ନା ଯେଉଁମାନେ ବାତ୍ସଲ ଭାବେ ରହିଛନ୍ତି ଏବଂ ଯେଉଁମାନେ ସଖା ସମବୟସ୍କ ସଖା ଭାବେ ରହିଛନ୍ତି ସେମାନଙ୍କର ପ୍ରଶ୍ନ, ଏଇ ଯେଉଁ କଥା କହିଛନ୍ତି ଏ ମାନେ ତାଙ୍କ କୁଶଳ ସମାଚାର ପ୍ରଶ୍ନ ପଚାରୁଛନ୍ତି, ତାହେଲେ ଏଇ କଥା କହୁଛନ୍ତି ତୁମର ବହୁତ ବଡ଼, ସେମାନଙ୍କର ବହୁତ ବଡ଼ ଭାଗ୍ୟ, ସେମାନେ ଏଇଭଳି ଭାବରେ ଶତ୍ରୁ ପାଖରୁ ରକ୍ଷା ପାଇଛନ୍ତି। ତେଚ ସ୍ୱ ଦୁଃଖମପି ଅନାଦୃତୀୟ ତନ୍ ମଙ୍ଗଳମେବ ବହୁ ମାନ୍ୟତେ ସ୍ମ, ମୁଁ ଏଇଟା କହିଥିଲି, ସେମାନେ ନିଜର ଏ ଭାବୁଛନ୍ତି ଏଇଟା ଦୁର୍ଭାଗ୍ୟ କିନ୍ତୁ ତାଙ୍କର ସୌଭାଗ୍ୟ, ଏଇ ଭାବରେ ଏଇଟା କହୁଛନ୍ତି, କାରଣ ସେମାନେ କୃଷ୍ଣ ବଳରାମ ଠାରୁ ବଞ୍ଚିତ ହୋଇଯାଇଛନ୍ତି, ତାଙ୍କ ବିରହରେ ରହିଛନ୍ତି। ଆଜି ଅବଶ୍ୟ ବଳରାମଙ୍କ ସଙ୍ଗ ଲାଭ କଲେ, କିନ୍ତୁ କୃଷ୍ଣ ଆସିନଥିଲେ 100 ବର୍ଷ କାଳ, ଏସବୁ କଥା ରହିଛି। ତେଣୁ ତାଙ୍କର ମଙ୍ଗଳ ଚାହୁଁଛନ୍ତି, ଆମର ଅମଙ୍ଗଳ ହେଉ ପଛକେ କିନ୍ତୁ ତୁମର ମଙ୍ଗଳ ହେଉ, ଏ ସାଧୁଙ୍କର ଲକ୍ଷଣ ହେଉଛି ଏଇଟା। ଆମେ ଦୁଃଖରେ ଥିଲେ ମଧ୍ୟ ଆମେ କହିବାନି ଆମେ ଦୁଃଖରେ ଅଛେ, ତାଙ୍କ ପାଇଁ କ'ଣ ଆଉ ଦୁଃଖ ସୁଖ କାମନା କରିବା, ଆମେ ତ ଦୁଃଖରେ ଅଛେ ନା, ଆମେ ଦୁଃଖରେ ଥିଲେ ମଧ୍ୟ ଆମେ ଚାହିଁବା ସମସ୍ତେ କେମିତି ମଙ୍ଗଳରେ ରୁହନ୍ତୁ, ଆମର ଅମଙ୍ଗଳ ଥିଲେ ମଧ୍ୟ ଆମେ ଚାହିଁବା ସମସ୍ତଙ୍କର ମଙ୍ଗଳ ହେଉ, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଆମର ଆମେ ଦୁଃଖରେ ଥିଲେ ମଧ୍ୟ, ଆମର ଅମଙ୍ଗଳ ହୋଇଥିଲେ ମଧ୍ୟ, ତଥାପି ଆମେ ସମସ୍ତଙ୍କର ମଙ୍ଗଳ କାମନା କରିବା। ଏ ସାଧୁ, ଏ ସାଧୁର ଲକ୍ଷଣ ହେଉଛି ଏଇଠି ବ୍ରଜବାସୀମାନେ ସେଇଭଳି ଭାବରେ ସେ ଭାବୁଛନ୍ତି ଆମେ ଭଗବାନଙ୍କର ଦୂରେଇ ଯାଇଛୁ, ଯଦିଓ ଭଗବାନ ସେଇଠି ରହିଛନ୍ତି, ଏ ଭଗବାନ ଲୀଳା ଚାଲିଛି, କିନ୍ତୁ ନିଜେ ଭାବୁଛନ୍ତି ଆମେ ଅମଙ୍ଗଳରେ ଅଛୁ। କିନ୍ତୁ ଅମଙ୍ଗଳ ଅମଙ୍ଗଳ ହେଲେ ଯେ ତାଙ୍କର ମଙ୍ଗଳ ଅମଙ୍ଗଳ ହଉ ନା, ଆମେ ଅମଙ୍ଗଳ ହେଲେ ମଧ୍ୟ ତାଙ୍କର ମଙ୍ଗଳ ହଉ, ଏଇ ଏଇ ଭାବରେ ଏଇଟା କହୁଛନ୍ତି। ଶ୍ରୀ ରାମକୃଷ୍ଣ ହେଉ କୈମୁତ୍ୟ କୈମୁତ୍ୟ ମାନନ୍ତି ସ୍ମ, ରାମକୃଷ୍ଣ ଏଇ ଉଭୟଙ୍କୁ ଲକ୍ଷ୍ୟ କରି ଏଇଟା କହୁଛନ୍ତି। କଂସୋ ହତ ଇତ୍ୟାଦିକ ଲୀଳା କ୍ରମଶଃ ଏ ଭକ୍ତ, କ'ଣ ସବୁ କହିଲେ ସବୁ ଜିନିଷ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ କ୍ରମରେ ବର୍ଣ୍ଣନା କରାଯାଉଛି। ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରଥମେ କେମିତି କଂସକୁ ହତ୍ୟା କଲେ, ତାପରେ ଯାଦବମାନଙ୍କୁ ସବୁ ଡକେଇ ପଠାଇଲେ, ତାପରେ ଏଇ 18 ବର୍ଷ କାଳ ଯୁଦ୍ଧ ହେଲା ଏଇଭଳି ଭାବରେ, ତାପରେ ସେ ଦ୍ୱାରକା ନିର୍ମାଣ କଲେ, ଏ କ୍ରମଶଃ ସବୁ କହିଛନ୍ତି। ଏସବୁ ଜିନିଷ କୁହାଯାଏ ନାହିଁ, ଖାଲି ଇତ୍ୟାଦି କହିଦେଲେ ସବୁ ହେଇଗଲା, ସବୁ ଜିନିଷ ଆସିଗଲା ଏଟସେଟ୍ରା, ଇଂଲିଶରେ ସେଇଟା କୁହନ୍ତି ଏଟସେଟ୍ରା ଇଟିସି ଏଟସେଟ୍ରା, ମାନେ ସବୁ ଜିନିଷ ବୁଝଉଛି ତା ଭିତରେ ବହୁତ କଥା ରହିଛି ଏଟସେଟ୍ରା। ସେଇଭଳି ଭାବେ ଇତ୍ୟାଦି ଇତ୍ୟାଦି କହିଲେ ସବୁ ଜିନିଷ ବହୁତ ଜିନିଷ ଆସିବ ଇତ୍ୟାଦିରେ, ତେଣୁ ଏଇସବୁ କ୍ରମଶଃ ବର୍ଣ୍ଣନା କରୁଛନ୍ତି, ସ୍ମରଣ କରୁଛନ୍ତି। ଏଇଭଳି ଭାବରେ କୃଷ୍ଣ ବଳରାମକୁ ସ୍ମରଣ, କୃଷ୍ଣ ତ ନାହାନ୍ତି, ତାଙ୍କ କଥା ସ୍ମରଣ କରୁଛନ୍ତି, ବଳରାମ ସେଇଠି ରହିଛନ୍ତି। ତେଣୁ କିଭଳି ଭାବରେ ତାଙ୍କର ଯାଦବମାନେ ସବୁ ମୁକ୍ତ ହେଲେ, ଏସବୁ କଥା ଗୋଟିଏ ପରେ ଗୋଟିଏ କହୁଛନ୍ତି, ଚିନ୍ତା କରୁଛନ୍ତି, କହୁଛନ୍ତି। ଏସବୁ ଜିନିଷ ବିସ୍ତାର ଭାବରେ ହରିବଂଶରେ ବର୍ଣ୍ଣନା କରାଯାଇଛି, ତେଣୁ ହରିବଂଶରେ ଏଇଟାକୁ କ'ଣ ସବୁ ଆଲୋଚନା କରିଛନ୍ତି ବ୍ରଜବାସୀମାନେ ବଳରାମଙ୍କ ସହିତ, ହରିବଂଶରେ ସେଇଟା ବର୍ଣ୍ଣନା କରାଯାଇଛି। କିନ୍ତୁ ଆମର ସମୟ ହୋଇଗଲା, ଏସବୁ କଥା ଆମେ ସଂକ୍ଷେପରେ କହିଦେଲେ, ତେଣୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଭଜନ ଗାନ କରିକି ଆମ କଥାକୁ ବିଶ୍ରାମ ଦେବା।